ହ୍ୟାଲୋ କହିବୁ
ହ୍ୟାଲୋ, ମୁଁ ସରସ୍ୱତୀ ଶୁଭୁଜି, ଅଙ୍ଗନବାଡି ୱାର୍କର, ୱାର୍ଡ ନମ୍ବର 65, ଆମ ସାହି ସୁବାସ ନଗର ବସ୍ତି। ଆମ ସାହିରେ ପାଣିର ପ୍ରୋବ୍ଲେମ ରହିଛି, ଆଉ ଯୋଉ ଭିନ୍ନକ୍ଷମ ବ୍ୟକ୍ତିମାନେ ଠିକ ସମୟରେ ସାହାଯ୍ୟ ଏବଂ ସହଯୋଗ ପାଇପାରୁନାହାନ୍ତି, ଆଉ ସିନିୟର ସିଟିଜେନ ମାନେ ଯୋଉମାନେ ଅଛନ୍ତି ସେମାନେ ଠିକ ସେ ତାଙ୍କ ପୁଅ ମାନେ ପଚାରୁନାହାନ୍ତି, ଏମାନେ ଏମିତି ଭିକ୍ଷାବୃତ୍ତି କରିକି ଚଳୁଛନ୍ତି। ଆପଣ ଆପଣଙ୍କ ଦ୍ୱାରା ଯଦି କିଛି ଇଏର ସହଯୋଗ ମିଳନ୍ତା, ଆମେ ଏଇ ଲୋକମାନେ ଠିକ ସମୟରେ ସୁବିଧା ପାଇପାରନ୍ତେ।